ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଅତୀଶ କୁମାର ଶତପଥୀ ଜୁହାର। ପହିଲା ମୁଖ୍ୟ ଖବର। ସଂସଦର ମୌସୁମୀ ଅଧିବେଶନ ଏବା କାଲିନୁ ହେବା ମୂଲ। ଜେପି ନଡ୍ଡାଙ୍କର ଅଧ୍ୟକ୍ଷତାତି ଆଜି ହୋଇଛି ସର୍ବଦଳୀୟ ବୈଠକ। ରାଜ୍ୟ 80,000 କୋଟିନୁ ଅଧିକା ଟଙ୍କାର ରେଲ୍ ପ୍ରକଳ୍ପ କାମ ଚାଲିଛି କହିଲେ ରେଲ୍ ରାଷ୍ଟ୍ରମନ୍ତ୍ରୀ। ଉନ୍ନତ ଚିକିତ୍ସା ଲାଗି ଦିଲ୍ଲୀ ଏମ୍ସକେ ସ୍ଥାନାନ୍ତରିତ ହେଲେ ବଳଙ୍ଗା ପୀଡ଼ିତା। ଆଉ ରାଜ୍ୟର ସହରାଞ୍ଚଳ ସ୍ଥାନୀୟ ସଂସ୍ଥାମାନଙ୍କେ ବିଚାରାଧୀନ ଅଭିଯୋଗମାନଙ୍କର ସମାଧାନ ଲାଗି ମୂଲ ହେଲା ଖାସ୍ ଅଭିଯାନ। ଏଥର ପୁରା ଖବର। ସଂସଦର ମୌସୁମୀ ଅଧିବେଶନ ଏବା କାଲିନୁ ମୂଲ ହେବା। ଇତାର ଆଘନୁ ଆଜି ସର୍ବଦଳୀୟ ବୈଠକ ହୋଇଯାଇଛି। ଅଧିବେଶନ ସମୟାଥି ଦୁଇ ସଦନକେ ସୁରୁଖୁରୁତି ଚଲାବାର ଲାଗି ସରକାର ସବୁ ରାଜନୈତିକ ଦଳମାନଙ୍କର ସାଙ୍ଗେ ସହମତି ବାବଦେ ଆଲୋଚନା କରିଛନ୍। କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡାଙ୍କର ଅଧ୍ୟକ୍ଷତାତି ହୋଇଥିବାର ବୈଠକଟି ଭିନ୍ ଭିନ୍ ରାଜନୈତିକ ଦଳର ନେତୃତ୍ୱବୃନ୍ଦ ଯୋଗ ଦେଇଥିଲେ। ବୈଠକଟି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ, ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଆର୍ ଡକ୍ଟର ଏଲ୍ ମୁରୁଗଙ୍ଗନ ଉପସ୍ଥିତ ଥିଲେ। ସଂସଦର ମୌସୁମୀ ଅଧିବେଶନ ଏବା କାଲିନୁ ମୁହୁଲିକରି 21 ତାରିଖ ତକ ଚାଲ୍ବା। ଏ ଅଧିବେଶନ ସମୟାତି ଦୁଇ ଗୃହର 21 ଲେଖା କାର୍ଯ୍ୟ ଦିବସ ରହିଛି। ସୂଚନା ଅନୁସାରେ ମୌସୁମୀ ଅଧିବେଶନ ସମୟାତି ଜନବିଶ୍ୱାସ ବିଧେୟକ, ଜାତୀୟ କ୍ରୀଡ଼ା ପ୍ରଶାସନ ବିଧେୟକ ଆଉ ଅଲଗା କେତେଟା ଜରୁରୀ ବିଧେୟକ ଉପସ୍ଥାପନ ହେବାର ସମ୍ଭାବନା ରହିଛି। ଦେଶେ ମ୍ୟାଲେରିଆ ତିଥି ମୁକାବିଲା ଲାଗି କେନ୍ଦ୍ର ସରକାରଙ୍କ ତରଫରୁ ଗୋଟିଏ ବହୁମୁଖୀ ମ୍ୟାଲେରିଆ ଟିକା ଏଡ୍‌ଫଲ୍‌ସିଭାକ୍ସ ବାହାର କରାଯାଇଛି। ମୁନୁଷ ଦେହୁ ମ୍ୟାଲେରିଆର ଜୀବାଣୁକେ ମାରିକରି ଖୁବ୍ କମ୍ ସମୟାଥି ରୋଗନୁ ଭଲ୍ କରବାରଟା ଟିକାକରଣର ଲକ୍ଷ୍ୟ ଏ। ଭାରତୀୟ ଭେଷଜ ଗବେଷଣା ପରିଷଦ ଆଇସିଏମ୍ଆର୍, ଜୈବ ପ୍ରଯୁକ୍ତି ବିଦ୍ୟା ବିଭାଗ ଆଉ ଜାତୀୟ ଟିକାକରଣ ସଂସ୍ଥା ଭିତରେ ଇ ଭ୍ୟାକ୍ସିନ୍କେ ଉନ୍ନତିକରଣ କରାଯାଇଛି। ଇ ଟିକା ମୁନୁଷ ଶରୀରଥି ଠିକ୍ ଭାବେ କାମ କରବା ବୋଲି ବୈଜ୍ଞାନିକମାନେ ଅନୁସନ୍ଧାନରୁ ଜାଣିପାରିଛନ୍। ପୁରୀ ବିଶ୍ୱସ୍ତରୀୟ ରେଳ ଷ୍ଟେସନ ଏବା ବଛର ଜାନୁଆରୀ ମାସେ ଲୋକାର୍ପିତ ହେବା ବୋଲି କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ଭି ସୋମନ୍ନା କହିଛନ୍। ପୁରୀ ରେଳ ଷ୍ଟେସନ ତିଥି ସମୀକ୍ଷା କରିବାର ଅବସରରେ ଗଣମାଧ୍ୟମକୁ ସୂଚନା ଦେଇକରି ରେଳ ରାଷ୍ଟ୍ରମନ୍ତ୍ରୀ ଓଡ଼ିଶାର 59 ଷ୍ଟେସନକେ 2,379 କୋଟି ଟଙ୍କାର ଖର୍ଚ୍ଚାତି ପୁନର୍ବିକାଶ କରାଯାଉଛି ଆଉ ପାଖାପାଖି 80,000 କୋଟିନୁ ଅଧିକା ଟଙ୍କାର ରେଳ ପ୍ରକଳ୍ପ ଚାଲୁଛି ବୋଲି କହିଛନ୍। ସେ କହିଛନ୍ ସମ୍ବଲପୁର, ଭୁବନେଶ୍ୱର, କଟକ ଆର୍ ବାଲେଶ୍ୱର ନଭିଲ ବିଶ୍ୱସ୍ତରୀୟ ରେଳ ଷ୍ଟେସନ କାମ ଖୁବ୍ ଜଲ୍ଦି ପୂରା ହେବା। ଭୁବନେଶ୍ୱରଠାରେ ଏବା କେଲ୍ ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବା। ଏବା ଶୁଣାଣି ତାରିଖ ଗଣମାଧ୍ୟମ ଜରିଆରେ ଲୋକ ଜନେ ଦିଆଯିବା ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଜାତୀୟ ମାନବାଧିକାର ଆୟୋଗ ଏବା କେଲ୍ନୁ ଦୁଇଦିନିଆ ମାନବାଧିକାର ଉଲ୍ଲଙ୍ଘନ ବାବଦ ମାମଲାମାନଙ୍କର ଶୁଣାଣି କରିବେ। ଏଥିଲାଗି ଭୁବନେଶ୍ୱରର ଶିବିର ଆୟୋଜନ କରାଯାଉଛି। ଜାତୀୟ ମାନବାଧିକାର ଆୟୋଗ ଅଧ୍ୟକ୍ଷ ନ୍ୟାୟମୂର୍ତ୍ତି ଜଷ୍ଟିସ୍ ଭି ରାମସୁବ୍ରମଣ୍ୟମ ଆଉ ଅଲଗା ସଦସ୍ୟମାନେ ରାଜ୍ୟ ଅତିଥି ଭବନର ସକାଳ 10 ବଜେନୁ ମାମଲାମାନଙ୍କର ଶୁଣାଣି କରିବେ। ଏ ଅବସରରେ ମାନବାଧିକାର ବାବଦେ ଜନସଚେତନତା ବୃଦ୍ଧି ଲାଗି ଆୟୋଗ ରାଜ୍ୟର ମୁଖ୍ୟ ଶାସନ ସଚିବ, ପୁଲିସ୍ ମହାନିର୍ଦ୍ଦେଶକ ଆଉ ଅଲଗା ବରିଷ୍ଠ ପଦାଧିକାରୀମାନଙ୍କ ସାଙ୍ଗେ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଭୁବନେଶ୍ୱର ଏମ୍ସର ଚିକିତ୍ସିତ ହେଉଥିବାର ପୁରୀ ଜିଲ୍ଲା ବଳଙ୍ଗା ଥାନା ଇଲାକାର ପୀଡ଼ିତାଙ୍କୁ ଉନ୍ନତ ଚିକିତ୍ସା ଲାଗି ଦିଲ୍ଲୀ ଏମ୍ସକେ ଏୟାର ଲିଫ୍ଟ କରାଯାଇଛି। ଖାସ୍ ଏୟାର ଆମ୍ବୁଲାନ୍ସ ଜରିଆ ଭୁବନେଶ୍ୱର ଏମ୍ସ ଡାକ୍ତରୀ ଦଳ ଆଉ ପୀଡ଼ିତାଙ୍କର ପରିବାରର 2 ଜଣ ସଦସ୍ୟ ତାଙ୍କର ସାଙ୍ଗେ ଦିଲ୍ଲୀ ଯାଇଛନ୍। ପୀଡ଼ିତାଙ୍କୁ ଭୁବନେଶ୍ୱର ଏମ୍ସରୁ ବିଜୁ ପଟ୍ଟନାୟକ ବିମାନ ବନ୍ଦରକେ ନେବାର ଲାଗି ଗ୍ରୀନ୍ କରିଡର ବ୍ୟବସ୍ଥା କରାଯାଇଥିଲା। ତାଙ୍କର ସ୍ୱାସ୍ଥ୍ୟାବସ୍ଥାତି ସାମାନ୍ୟ ସୁଧାର ଆସିଛି। ଏହାଦେ ତାଙ୍କୁ ଦିଲ୍ଲୀ ଏମ୍ସ ସ୍ଥାନାନ୍ତର କରାଯାଇଛି ବୋଲି ଭୁବନେଶ୍ୱର ଏମ୍ସ ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ଆଶୁତୋଷ ବିଶ୍ୱାସ କହିଛନ୍। ସିଆଡ଼େ ବଲଙ୍ଗା ପହଞ୍ଚିକରି ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ ତିଥିର ଅନୁଧ୍ୟାନ କରିଛନ୍। ବାଲେଶ୍ୱର ଏଫ୍ଏମ୍ କଲେଜ ଛାତ୍ରୀ ଆତ୍ମାହୁତି ମାମଲାଥି କ୍ରାଇମ୍ବ୍ରାଞ୍ଚ ତରଫରୁ ତଦନ୍ତ ଚାଲିଛି। ଆଜି ସକାଳ ବେଳା କ୍ରାଇମ୍ବ୍ରାଞ୍ଚ ଡିଜି ବିନୟ ତୋଷ ମିଶ୍ର ବାଲେଶ୍ୱର ପହଞ୍ଚିକରି ଘଟଣାର ତଦନ୍ତ କରିଛନ୍। ଇତାର ଆଗନୁ କ୍ରାଇମ୍ବ୍ରାଞ୍ଚ ଦଳ କଲେଜ ପରିସରକେ ଯାଇକରି ଘଟଣାସ୍ଥଳ ପରିଦର୍ଶନ କରିବାର ସହିତ କର୍ମଚାରୀ ଆଉ ଛାତ୍ରଛାତ୍ରୀମାନଙ୍କୁ ପଚରାଉଚରା କରିଥିଲେ। ସେଆଡ଼େ କ୍ରାଇମ୍ବ୍ରାଞ୍ଚ ଦଳ ଆହତ ଛାତ୍ର ଜ୍ୟୋତିପ୍ରକାଶ ବିଶ୍ୱାଲଙ୍କୁ ଭିଲ୍ ପଚରାଉଚରା କରିଥିବାର ବେଳେ ଛାତ୍ରୀ ରହୁଥିବାର ହଷ୍ଟେଲ ଭିଲ୍ ତିଥିର ଯାଞ୍ଚ କରିଥିଲେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ତରଫରୁ ରାଜ୍ୟର ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ୟୁଏଲ୍ବିମାନଙ୍କେ ସବୁ ବିଚାରାଧୀନ ଅଭିଯୋଗର ସମାଧାନ ଲାଗି ଗୋଟିଏ ଉତ୍ସର୍ଗୀକୃତ ଖାସ୍ ଅଭିଯାନର ଘୋଷଣା କରାଯାଇଛି। ଆଜିଠାରୁ ଏବା 25 ତାରିଖ ତକ ଧାରି ହୋଇଥିବାର ଜନଶୁଣାଣି, କେନ୍ଦ୍ରକୃତ ଜନ ଅଭିଯୋଗ ସମାଧାନ, ମନିଟରିଂ ସିଷ୍ଟମ ଆଉ ହେଲ୍ପ ଡେସ୍କ ଜରିଆ ଭିନ୍ ଭିନ୍ ଅଭିଯୋଗର ସମାଧାନ କରାଯିବା। ଏ ବାବଦେ ବିଭାଗ ତରଫରୁ କୁହାଯାଇଛି ଏହି ଖାସ୍ ଅଭିଯାନ ଗୁଣାତ୍ମକ ସେବା ଦେବାର ଆଉ ଅପହଞ୍ଚ ଇଲାକା ନଭିଲ୍ ସୁଶାସନ ସୁନିଶ୍ଚିତ କରିବାର ଲାଗି ଗୋଟିଏ ନିରନ୍ତର ପ୍ରୟାସ ଭାବେ ପଦକ୍ଷେପ ନିଆଯାଇଛି। ସବୁ ୟୁଏଲ୍ବିମାନଙ୍କୁ ଏବା 29 ତାରିଖ ତକ ଏହି ଅଭିଯାନକେ ନେଇକରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ରିପୋର୍ଟ ଦାଖଲ କରବାରକେ ବିଭାଗ ତରଫରୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ଛାତ୍ରୀମାନଙ୍କର ସୁରକ୍ଷା ଓ ନିରାପତ୍ତାକେ ନଜରଟି ରଖିକରି ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା 16 ବିଶ୍ୱବିଦ୍ୟାଳୟ ଆଉ 730 ସରକାରୀ ଆଉ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟମାନଙ୍କେ ସରକାର ଶକ୍ତିଶ୍ରୀ ଯୋଜନା କାର୍ଯ୍ୟକାରୀ କରିଛନ୍। ମହିଳାମାନଙ୍କର ସମ୍ମାନ ଓ ସୁରକ୍ଷା ଲାଗି ସରକାର ପ୍ରତିଶ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଶକ୍ତିଶ୍ରୀ ଯୋଜନା ବାବଦେ ଗୋଟିଏ ରିପୋର୍ଟ।
ରାଜ୍ୟ ଉଚ୍ଚଶିକ୍ଷାନୁଷ୍ଠାନମାନଙ୍କେ ସୁରକ୍ଷିତ ଶିକ୍ଷା ବାତାବରଣ ସହିତ ଛାତ୍ରୀମାନଙ୍କର ସଶକ୍ତିକରଣ ଆଉ ସର୍ବାଙ୍ଗୀନ ବିକାଶ ସୁନିଶ୍ଚିତ କରିବାର ଲାଗି ସରକାର ଶକ୍ତିଶ୍ରୀ କାର୍ଯ୍ୟକ୍ରମ ମୂଲ କରିଛନ୍। ଶିକ୍ଷାନୁଷ୍ଠାନମାନଙ୍କେ ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ର ଖୋଲାଯିବା, ଯେନ୍ଟାକି ଛାତ୍ରୀମାନଙ୍କ ଦ୍ୱାରା ପରିଚାଳିତ ହେବା। ଇତାର ସହିତ ଜଣେ ଛାତ୍ରୀ ଶକ୍ତିଶ୍ରୀ ସାଥୀ ଆଉ ଜଣେ ଅଧ୍ୟାପିକା ଶକ୍ତିଶ୍ରୀ ସଂଯୋଜିକା ଭାବେ ଏହି କେନ୍ଦ୍ରକେ ପରିଚାଳନା କରିବେ। ଭିନ୍ ଭିନ୍ କ୍ଷେତ୍ରଟି ନାଁ କରିଥିବା 5 ମହିଳାଙ୍କୁ ଶକ୍ତିଅପା ଭାବେ ଜିଲ୍ଲାପାଳମାନେ ମନୋନୀତ କରିବେ। ଫି 3 ଥରେ ଶକ୍ତିଅପାମାନେ ଶିକ୍ଷାନୁଷ୍ଠାନ ପରିଦର୍ଶନ କରିବେ। ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ରର ଗୋଟିଏ 6 ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯାଇକରି ଛାତ୍ରୀମାନଙ୍କୁ ଆତ୍ମସୁରକ୍ଷା, ମାନସିକ ସ୍ୱାସ୍ଥ୍ୟ ବାବଦେ ଶିକ୍ଷା ଦେବାର ସହିତ ଇତାର ଆଇନଗତ ଦିଗ ବାବଦେ ତାଲିମ ଦିଆଯିବା। ଇତାର ସହିତ ଛାତ୍ରୀମାନଙ୍କୁ ସାହାଯ୍ୟ କରିବାର ଲାଗି ଶକ୍ତିଶ୍ରୀ ଆପ୍ ନାତି ଗୋଟିଏ ନୂଆ ମୋବାଇଲ୍ ଆପ୍ କାର୍ଯ୍ୟକାରୀ କରାଯିବା। କେନ୍ସି ଛାତ୍ରୀ ପ୍ରତିକୂଳ ପରିସ୍ଥିତିର ସାମ୍ନା କଲେ ନିଜର ନାଁକେ ଗୁପ୍ତ ରଖିକରି ଏହି ଆପ୍ ଜରିଏ ଅଭିଯୋଗ ପଞ୍ଜୀକରଣ କରାଇପାରିବେ। ବିଶ୍ୱବିଦ୍ୟାଳୟ ଆଉ ମହାବିଦ୍ୟାଳୟ ଛାତ୍ରୀମାନଙ୍କୁ ସୁରକ୍ଷିତ ବାତାବରଣ ଦେବାର ଏହି କାର୍ଯ୍ୟକ୍ରମ ଆଇବା ଦିନେ ଗୋଟିଏ ବର୍କସ୍ ଜରିଆ ଭାବେ କାମ କରିବା ବୋଲି ଆଶା କରାଯାଉଛି। ଆକାଶବାଣୀ ସମ୍ବଲପୁର ସମ୍ବାଦ ବିଭାଗ ତରଫରୁ ତେଜସ୍ୱୀ ମିଶ୍ର।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବା 27 ରବିବାର ଦିନର ସକାଳ 11 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆ ଦେଶ ଆଉ ଦୁନିଆ ସାରା ଲୋକର ସାଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କର 124 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏଥିଲାଗି ପ୍ରଧାନମନ୍ତ୍ରୀ ସାଧାରଣ ଲୋକର ମତାମତ ମାଗିଛନ୍। ଲୋକେ ନମୋ ଆପ୍ ଆର୍ ମାଏ ଗଭ୍ ଓପନ୍ ପୋର୍ଟାଲ୍ ଥି ସେମାନଙ୍କର ମତାମତ ଦେଇପାରିବେ। ଇତାର ଛଡ଼ା 1800-11-7800 ଡାଏଲ୍ କରିକରି ନିଜର ମତାମତ ରେକର୍ଡ କରିପାରିବେ। 1922 ନମ୍ବରକେ ମିସ୍ଡ କଲ୍ ଦେଇକରି ଏସ୍ଏମ୍ଏସ୍ ଜରିଆ ନିଜର ମତାମତ ଏବା 25 ଭିତରେ ଦେଇପାରିବେ। ଜଙ୍ଗଲ, ପରିବେଶ ଓ ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୋଟିଆ କଲାହାଣ୍ଡି ଜିଲ୍ଲାକେ 2 ଗସ୍ତି ଆସିକରି 2 ଦିନେ ଏଚ୍ ଭବାନୀପାଟଣା କୃଷି ବିଜ୍ଞାନ କେନ୍ଦ୍ର ପାଶେ ଜଙ୍ଗଲ ବିଭାଗ ତରଫ ହୋଇଥିବା ବୃକ୍ଷରୋପଣ ଇଲାକା ବୁଲି ଦେଖିଥିଲେ। ତାର ଉତ୍ତରୁ ଜୁନାଗଡ଼ ବ୍ଲକ କୋଏଲ ଗାଁ 32,000 ଗଛ ଲଗାଇକରି ଜଙ୍ଗଲ କରାଯାଇଥିବା ଇଲାକାକେ ଭିଲ୍ ପରିଦର୍ଶନ କରିଥିଲେ। କଲମପୁର ବ୍ଲକ ମଣ୍ଡି ପରିସର ଆର୍ ନିର୍ମାଲ୍ୟ କ୍ଷେତ୍ର ଜଗନ୍ନାଥ ମନ୍ଦିରଠାନେ ଦକ୍ଷିଣ ବନଖଣ୍ଡ ତରଫ ହୋଇଥିବା ଏକ ପେଡ୍ ମା କେ ନାମ ଅଭିଯାନର 2 କ୍ଷେପେ ମନ୍ତ୍ରୀ ଗଛ ଯୋଗାଇଥିଲେ। କାର୍ଯ୍ୟକ୍ରମଟି ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟଯୋଶୀଙ୍କ ସହିତ ଜଙ୍ଗଲ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ସ୍ୱତନ୍ତ୍ର ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟିକେ ଏହାଦିର ଲାଗି ସ୍ଥଗିତ ରଖାଯାଇଛି। ଏହି ପରୀକ୍ଷା ଏଜ୍ ହେବାର ଥିଲା, ହେଲେ ସାମାଜିକ ଗଣମାଧ୍ୟମଟି ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ହେବାର ଉତ୍ତରୁ ବୋର୍ଡ ତରଫରୁ ପରୀକ୍ଷାକେ ସ୍ଥଗିତ ରଖାଯାଇଛି। ନୂଆପଡ଼ା ଜିଲ୍ଲା ସଦର ଉପଖଣ୍ଡ 5 ଆଉ ଖଡ଼ିଆଲ ଇଲାକାର 3 ହାଇସ୍କୁଲ୍କେ ସରକାରଙ୍କ ତରଫରୁ ଯୁକ୍ତ 2 କଲେଜର ମାନ୍ୟତା ଦେବାର ଲାଗି ମଞ୍ଜୁରୀ ମିଳିଛି। ଏଥିଲାଗି ଲୋକର ତରଫରୁ ବହୁତ ଦିନ ଦାବି ହେଉଥିଲା। ବୌଦ୍ଧ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କର ଅଧ୍ୟକ୍ଷତାତି ତାଙ୍କର କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ସଡ଼କ ସୁରକ୍ଷା ସମୀକ୍ଷା ବୈଠକ ହୋଇଯାଇଛି। ଆଞ୍ଚଳିକ ପରିବହନ ଅଧିକାରୀ ଶିଶିର କୁମାର ସାହୁ ଦୁର୍ଘଟଣା ରୋକବାର ଲାଗି ବିଭାଗ ତରଫରୁ ନିଆଯାଉଥିବାର ଭିନ୍ ଭିନ୍ ପଦକ୍ଷେପ ବାବଦେ ବୈଠକଟି ବିସ୍ତୃତ ରିପୋର୍ଟ ଦେଇଥିଲେ। ବୌଦ୍ଧ ଜିଲ୍ଲାପାଳଙ୍କର କାର୍ଯ୍ୟାଳୟ ସଦ୍ଭାବନା ସଭାଗ୍ରହଣ କାର୍ଯ୍ୟକ୍ଷେତ୍ରଟି ମହିଳାମାନଙ୍କୁ ଯୌନ ଶୋଷଣ ନିରାକରଣ ଲାଗି ଗୋଟିଏ ଜିଲ୍ଲାସ୍ତରୀୟ ସଚେତନତା କର୍ମଶାଳା ହୋଇଯାଇଛି। ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କର ଅଧ୍ୟକ୍ଷତାତି ହୋଇଥିବା କର୍ମଶାଳାଟି ମହିଳାମାନଙ୍କୁ ଯୌନ ଶୋଷଣ ନିରାକରଣ ନିଷେଧ ଆଉ ସମାଧାନ ଆଇନ 2013 ସବୁ କାର୍ଯ୍ୟାଳୟମାନଙ୍କ ବାବଦେ ଆଭ୍ୟନ୍ତରୀଣ କମିଟି ଗଠନ ବାବଦେ ସଚେତନ କରାଯାଇଥିଲା। ଉତ୍ତର ବଙ୍ଗୋପସାଗର ଏବା 22-24 ଭିତରେ ଆଉ ଗୋଟିଏ ଘୂର୍ଣ୍ଣିବଳୟ ହେବାର ସମ୍ଭାବନା ଅଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସୂଚନା ଦିଆଯାଇଛି। 23 ଭିତରେ ଏଇଟା ଲଘୁଚାପ ଥି ବଦଲିବା। ଏବା 24 ଭିତରେ ବୌଦ୍ଧ, ନୂଆପଡ଼ା, କଲାହାଣ୍ଡି ସହିତ ରାଜ୍ୟର 15 ଜିଲ୍ଲାର ଘଡ଼ଘଡ଼ି ସହିତ ଜବର ବର୍ଷା ହେବାର ସମ୍ଭାବନା ରହିଛି। ହୀରାକୁଦ ଜଲଭଣ୍ଡାର ରିହାଦେ 4 ଗେଟ୍ ଦେଇକରି ପାନ୍ ଛଡ଼ାଯାଉଛି। 6 ତକ ଜଳସ୍ତର 610.77 ଫୁଟ ରହିଛି। ଶେଷ ମୁଖ୍ୟ ଖବର ଫେରଖାଏ। ସଂସଦର ମୌସୁମୀ ଅଧିବେଶନ ଏବା କାଲିନୁ ହେବା ମୂଲ। କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାତି ଆଜି ସର୍ବଦଳୀୟ ବୈଠକ। ରାଜ୍ୟ 80,000 ଅଧିକା ଟଙ୍କାର ରେଲ୍ ପ୍ରକଳ୍ପ କାମ ଚାଲିଛି କହିଲେ ରେଲ୍ ରାଷ୍ଟ୍ରମନ୍ତ୍ରୀ। ଉନ୍ନତ ଚିକିତ୍ସା ଲାଗି ଦିଲ୍ଲୀ ଏମ୍ସକେ ସ୍ଥାନାନ୍ତରିତ ହେଲେ ବଳଙ୍ଗା ପୀଡ଼ିତା। ଆଉ ରାଜ୍ୟର ସହରାଞ୍ଚଳ ସ୍ଥାନୀୟ ସଂସ୍ଥାମାନଙ୍କେ ବିଚାରାଧୀନ ଅଭିଯୋଗମାନଙ୍କର ସମାଧାନ ଲାଗି ମୂଲ ହେଲା ଖାସ୍ ଅଭିଯାନ। ଆଜିର ଆଞ୍ଚଳିକ ଖବର ଶେଷ ହେଲା। ଜୁହାର।